ହ୍ୟାଲୋ,
ହଁ କିଏ ରହ?
ଏବେ ଆଉ ଲେଖୁଛି
ସାଦ ର ଦେହା ଦେଲା
ଶାନ୍ତ ଆଗରେ ବୁଝିଲା ନାଇଁ ଶୁଣିବା।